ପ୍ରଥମ ରାଜାବଳୀ ଅଧ୍ୟାୟ ବାର ଅନନ୍ତର ରିହବ୍ୟାମ୍ ସିକ୍କିମକୁ ଗଲେ, କାରଣ ସମୁଦାୟ ଇସ୍ରାଏଲ୍ ତାଙ୍କୁ ରାଜା କରିବା ନିମନ୍ତେ ସିକ୍କିମରେ ଉପସ୍ଥିତ ହୋଇଥିଲେ। ଏଥିମଧ୍ୟରେ ନବାଟର ପୁତ୍ର ସେଇ ଜାରବ୍ୟାମ୍ ସଲୋମନ ରାଜାଙ୍କର ସାମୁରୁ ପଳାଇ ମିଶରରେ ଏ ଯାଏ ଥିଲେ। ସେ ତାଙ୍କର ମୃତ୍ୟୁ ସମ୍ବାଦ ପାଇଲେ। ସେ ମିଶରରେ ବାସ କରୁଥିବା ବେଳେ ଲୋକମାନେ ତାଙ୍କୁ ଡକାଇ ପଠାଇଲେ। ତହିଁରେ ଜାରବ୍ୟାମ୍ ଓ ଇସ୍ରାଏଲ୍ର ସମସ୍ତ ସମାଜ ରିହବ୍ୟାମ୍ଙ୍କ ନିକଟକୁ ଆସି ଏହି କଥା କହିଲେ, ଆପଣଙ୍କ ପିତା ଆମ୍ଭମାନଙ୍କ ଜୁଆଳି ଅସହ୍ୟ କରିଥିଲେ, ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରି ଜୁଆଳି ଦେଇଥିଲେ ତାହା ଆପଣ ହାଲୁକା କରନ୍ତୁ, ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ। ତେଣୁ ସେମାନଙ୍କୁ କହିଲେ, ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋ କତିକି ଆସ। ତହିଁରେ ଲୋକମାନେ ଚାଲିଗଲେ। ଏଥି ଉତ୍ତାରେ ରିହବ୍ୟାମ୍ ରାଜା ଆପଣା ପିତା ସଲୋମନଙ୍କର ଜୀବନକାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ସେମାନଙ୍କ ସହିତ ମନ୍ତ୍ରଣା କରି କହିଲେ, ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମେମାନେ ମୋତେ କି ମନ୍ତ୍ରଣା ଦେଉଅଛ? ତେବେ ସେମାନେ ତାଙ୍କୁ କହିଲେ, ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ। ମାତ୍ର ସେହି ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ଯେଉଁ ଯୁବାମାନେ ତାଙ୍କ ସଙ୍ଗେ ବଢ଼ି ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ସେମାନଙ୍କ ସଙ୍ଗେ ମନ୍ତ୍ରଣା କଲେ। ପୁଣି ସେମାନଙ୍କୁ କହିଲେ, ଏହି ଲୋକମାନେ ମୋତେ କହୁଛନ୍ତି, ତୁମ୍ଭ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ଥୋଇଅଛନ୍ତି ତାହା ହାଲୁକା କର, ସେମାନଙ୍କୁ ଉତ୍ତର ଦେବା ପାଇଁ ତୁମେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଅଛ? ତହିଁରେ ତାଙ୍କ ସଙ୍ଗେ ବଢ଼ିଥିବା ଯୁବାମାନେ ତାଙ୍କୁ କହିଲେ, ତୁମ ପିତା ଆମ୍ଭମାନଙ୍କ ଜୁଆଳି ଭାରି କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର ବୋଲି କହୁଛନ୍ତି। ଏହି ଯେଉଁ ଲୋକମାନେ ସେମାନଙ୍କୁ ତୁମ୍ଭେ ଏପରି କହିବ, ମୋର କନିଷ୍ଠ ଅଙ୍ଗୁଳି ମୋ ପିତାଙ୍କ କଟିଠାରୁ ମୋଟ, ଏଥିପାଇଁ ମୋ ପିତା ଯେଉଁ ଭାରି ଜୁଆଳି ତୁମମାନଙ୍କ ଉପରେ ଥୋଇଛନ୍ତି ମୁଁ ତାହା ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ତୃତୀୟ ଦିନରେ ମୋ ନିକଟକୁ ପୁଣି ଆସ ବୋଲି ରାଜା ଯେଉଁ ଆଜ୍ଞା ଦେଇଥିଲେ ତଦନୁସାରେ ଜାରବ୍ୟାମ୍ ଓ ସମସ୍ତ ଲୋକେ ରିହବ୍ୟାମ୍ଙ୍କ ନିକଟକୁ ଆସିଲେ। ତହିଁରେ ପ୍ରାଚୀନମାନଙ୍କ ଦତ୍ତ ମନ୍ତ୍ରଣା ତ୍ୟାଗ କରି ରାଜା ଲୋକମାନଙ୍କୁ କଟୁ ଉତ୍ତର ଦେଲେ। ପୁଣି ଯୁବାମାନଙ୍କ ମନ୍ତ୍ରଣାନୁସାରେ ଲୋକମାନଙ୍କୁ କହିଲେ, ମୋ ପିତା ତୁମମାନଙ୍କ ଉପରେ ଭାରି ଜୁଆଳି ଥୋଇଥିଲେ, ମାତ୍ର ମୁଁ ତୁମମାନଙ୍କ ଜୁଆଳି ଆହୁରି ଭାରି କରିବି। ମୋ ପିତା କୋରଡ଼ାରେ ତୁମମାନଙ୍କୁ ଶାସ୍ତି ଦେଇଥିଲେ, ମାତ୍ର ମୁଁ ବିଛାରେ ତୁମମାନଙ୍କୁ ଶାସ୍ତି ଦେବି। ଏହି ରୂପେ ରାଜା ଲୋକମାନଙ୍କ କଥା ଶୁଣିଲେ ନାହିଁ, କାରଣ ସଦାପ୍ରଭୁ ସିଲୋନୀୟ ଅହିଓ ଦ୍ୱାରା ନବାଟର ପୁତ୍ର ଜାରବ୍ୟାମ୍ଙ୍କୁ ଯାହା କହିଥିଲେ ଆପଣାର ସେହି କଥା ସଫଳ କରିବା ନିମନ୍ତେ ଏହା ସଦାପ୍ରଭୁଙ୍କ ଆଡୁ ଘଟିଲା। ଯେତେବେଳେ ସମଗ୍ର ଇସ୍ରାଏଲ୍ ଦେଖିଲେ ଯେ ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି? ଏଣିକି ଯିଶିର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ। ହେ ଇସ୍ରାଏଲ୍, ଆପଣା ଆପଣା ତମ୍ବୁକୁ ଯାଅ। ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ। ତେଣୁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ। ତଥାପି ଇସ୍ରାଏଲ୍ର ଯେଉଁ ସନ୍ତାନମାନେ ଜିହୁଦାର ନାନା ନଗରରେ ବାସ କଲେ ସେମାନଙ୍କ ଉପରେ ରିହବ୍ୟାମ୍ ରାଜ୍ୟ କଲେ। ଏଥି ଉତ୍ତାରେ ରିହବ୍ୟାମ୍ ରାଜା ବେଠି କର୍ମାଧ୍ୟକ୍ଷ ଅଦରାମ୍ଙ୍କୁ ପଠାଇଲେ, ମାତ୍ର ସମୁଦାୟ ଇସ୍ରାଏଲ୍ ତାହାକୁ ପ୍ରସ୍ତରାଘାତ କରନ୍ତେ ସେ ମଲା। ତହିଁରେ ରିହବ୍ୟାମ୍ ରାଜା ଜିରୁସାଲମ୍କୁ ପଳାଇବା ପାଇଁ ଶୀଘ୍ର ରଥ ଉପରେ ଚଢ଼ିଲେ। ଏହି ରୂପେ ଇସ୍ରାଏଲ୍ ଆଜି ପର୍ଯ୍ୟନ୍ତ ଦାଉଦ ବଂଶର ବିଦ୍ରୋହୀ ହେଲେ। ଏ ଉତ୍ତାରେ ଜାରବ୍ୟାମ୍ ଫେରିଆସିଅଛନ୍ତି ବୋଲି ସମୁଦାୟ ଇସ୍ରାଏଲ୍ ଶୁଣନ୍ତେ ସେମାନେ ଲୋକ ପଠାଇ ତାଙ୍କୁ ମଣ୍ଡଳୀକି ଡକାଇଲେ ଓ ସମୁଦାୟ ଇସ୍ରାଏଲ୍ ଉପରେ ତାଙ୍କୁ ରାଜା କଲେ। କେବଳ ଜିହୁଦା ଗୋଷ୍ଠୀ ଛଡ଼ା କେହି ଦାଉଦ ବଂଶର ଅନୁଗାମୀ ହେଲା ନାହିଁ। ରିହବ୍ୟାମ୍ ଜିରୁସାଲମରେ ଉପସ୍ଥିତ ହୁଅନ୍ତେ ଜିହୁଦାର ସମସ୍ତ ବଂଶର ଓ ବିନ୍ୟାମିନ୍ ଗୋଷ୍ଠୀର 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ ଓ ସଲୋମନଙ୍କର ପୁତ୍ର ରିହବ୍ୟାମ୍ଙ୍କର ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ୍ ବଂଶ ସହିତ ଯୁଦ୍ଧ ହେଲା। ମାତ୍ର ପରମେଶ୍ୱରଙ୍କ ଲୋକ ସମୟ ନିକଟରେ ପରମେଶ୍ୱରଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଜିହୁଦାର ରାଜା ସଲୋମନର ପୁତ୍ର ରିହବ୍ୟାମ୍ଙ୍କୁ ପୁଣି ଜିହୁଦା ଓ ବିନ୍ୟାମିନ୍ର ସମସ୍ତ ବଂଶକୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ କିମ୍ବା ଆପଣା ଭ୍ରାତା ଇସ୍ରାଏଲ୍ ସନ୍ତାନଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ, କାରଣ ଏହି କାର୍ଯ୍ୟ ଆମ୍ଭ ଆଡୁ ହୋଇଅଛି। ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ଆପଣା ଆପଣା ପଥରେ ଫେରିଗଲେ। ଏହି ସମୟରେ ଜାରବ୍ୟାମ୍ ଇଫ୍ରାଇମ୍ର ପର୍ବତମୟ ଦେଶରେ ସିକ୍କିମ୍ ନିର୍ମାଣ କରି ତହିଁରେ ବାସ କଲେ। ପୁଣି ସେ ସେଠାରୁ ଯାଇ ପନୁଏଲ ନିର୍ମାଣ କଲେ। ତହୁଁ ଜାରବ୍ୟାମ ଆପଣା ମନେ ମନେ କହିଲେ, ଏବେ ରାଜ୍ୟ ପୁନର୍ବାର ଦାଉଦ ବଂଶର ଅଧୀନ ହେବ। ଯେବେ ଏହି ଲୋକମାନେ ଜେରୁସାଲେମରେ ସଦାପ୍ରଭୁଙ୍କ ଗୃହରେ ବଳିଦାନ କରିବାକୁ ଯିବେ, ତେବେ ଏହି ଲୋକମାନଙ୍କର ଅନ୍ତଃକରଣ ଆପଣାମାନଙ୍କ ପ୍ରଭୁ ଜିହୁଦାର ରାଜା ରିହବ୍ୟାମ ପ୍ରତି ଫେରିବ। ତହିଁରେ ସେମାନେ ମୋତେ ବଦ୍ଧ କରି ଜିହୁଦାର ରାଜା ରିହବ୍ୟାମ ନିକଟକୁ ଫେରିଯିବେ। ଏହେତୁ ରାଜା ମନ୍ତ୍ରଣା କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ। ପୁଣି ସେ ଲୋକମାନଙ୍କୁ କହିଲେ, ଜେରୁସାଲେମକୁ ଯିବା ପାଇଁ ତୁମମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି। ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶ୍ର ଦେଶରୁ ବାହାର କରି ଆଣିଲେ। ତେଣୁ ସେ ଗୋଟିକୁ ବୈଥେଲରେ ଓ ଅନ୍ୟଟିକୁ ଦାନରେ ସ୍ଥାପନ କଲେ। ଏହି କର୍ମ ପାପର କାରଣ ହେଲା, କାରଣ ଲୋକମାନେ ଗୋଟିକର ପୂଜା କରିବା ନିମନ୍ତେ ଦାନ ପର୍ଯ୍ୟନ୍ତ ସୁଦ୍ଧା ଗଲେ। ଏଉତାରେ ସେ ଉଚ୍ଚସ୍ଥଳୀର ଗୃହମାନ ନିର୍ମାଣ କଲେ, ଓ ଯେଉଁମାନେ ଲେବି ସନ୍ତାନ ନୁହନ୍ତି ଏପରି ସମୁଦାୟ ଲୋକଙ୍କ ମଧ୍ୟରୁ ଯାଜକ କଲେ। ପୁଣି ଜାରବ୍ୟାମ ଅଷ୍ଟମ ମାସରେ ମାସର ପଞ୍ଚଦଶ ଦିନରେ ଜିହୁଦାର ପର୍ବତୁଲ୍ୟ ଏକ ପର୍ବ ନିରୂପଣ କଲେ ଓ ଯଜ୍ଞବେଦିକି ଗଲେ। ଏହି ରୂପେ ସେ ସ୍ୱନିର୍ମିତ ଗୋବତ୍ସ ଉଦ୍ଦେଶ୍ୟରେ ବୈଥେଲରେ ବଳିଦାନ କଲେ। ପୁଣି ସେ ଆପଣାର କୃତ ଉଚ୍ଚସ୍ଥଳୀର ଯାଜକମାନଙ୍କୁ ବୈଥେଲରେ ସ୍ଥାପନ କଲେ। ଏହିପରି ସେ ଅଷ୍ଟମ ମାସର ପଞ୍ଚଦଶ ଦିନରେ, ଅର୍ଥାତ୍ ଆପଣା ମନର ସଂକଳ୍ପିତ ମାସରେ, ବୈଥେଲ ସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ, ଓ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ଯଜ୍ଞବେଦିକି ଗଲେ।